ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ରାଜ୍ୟବାସୀଙ୍କୁ ସୁସ୍ଥ ଓ ସମୃଦ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ସୁବର୍ଣ୍ଣପୁର ଏବଂ କନ୍ଧମାଳ ଜିଲ୍ଲାରେ 1100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପରିବେଶକୁ ସୁରକ୍ଷିତ ରଖିବା ଓ ସମାବେଶୀ ବିକାଶ ହାସଲ ପାଇଁ କେନ୍ଦ୍ର ସରକାର ବିଗତ 11 ବର୍ଷ ଧରି ଜାରି ରଖିଛନ୍ତି ପ୍ରୟାସ। ତ୍ୟାଗ ଓ କଲ୍ୟାଣ ବାର୍ତ୍ତା ନେଇ ମୁସଲମାନ ଧର୍ମାବଲମ୍ବୀମାନେ ଆଜି ପାଳନ କରୁଛନ୍ତି ଧାର୍ମିକ ପର୍ବ ଇଦ୍ ଉଲ୍ ଜୁହା। ଏବଂ ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟ ନିରାପତ୍ତାର ସୁଦୃଢ଼ୀକରଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। 2036 ସୁଦ୍ଧା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ୍ଠାରେ 363 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଓ ବିକାଶର ଉପଲବ୍ଧି ସହ ବିକଶିତ ଓଡ଼ିଶାର ସଂକଳ୍ପ ଉପରେ ଗୁରୁତ୍ୱାରୋପ କରିଛନ୍ତି।
2036 ଓଡ଼ିଶା ପ୍ରଦେଶ ଗଠନର ଯେତେବେଳେ 100 ବର୍ଷ ପୂରଣ ହେବ ଏବଂ 2047 ବିକଶିତ ଭାରତ ଗଠନ ହେବ, ସେତେବେଳେ ଓଡ଼ିଶା ବିକଶିତ ଓଡ଼ିଶା ହିସାବରେ ରୂପାନ୍ତରିତ ହେଇ ମାଡ଼ି ଚାଲିବ। ବିକଶିତ ଭାରତକୁ ଆଗେଇ ନେବା ପାଇଁ ଗ୍ରୋଥ ଇଞ୍ଜିନ୍ର ହିସାବରେ କାମ କରିବ। ନିଶ୍ଚିତ ଭାବରେ ଓଡ଼ିଶା ଆଗାମୀ ଦିନରେ ଶ୍ରେଷ୍ଠ 5ଟି ଅର୍ଥନୈତିକ ରାଜ୍ୟ ଭିତରେ ସ୍ଥାନ ପାଇବ। ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବାର ଯେଉଁ ସଂକଳ୍ପ ନେଇଛି ତାହା ଆଗାମୀ ଦିନରେ ସଫଳ ହେବ।
ମୁଖ୍ୟମନ୍ତ୍ରୀ ଜିଲ୍ଲାର ପ୍ରଦକ୍ଷିଣ ଗୃହର ଅତିରିକ୍ତ କୋଠା ଏବଂ ଅର୍ଜୁନପୁର ସଂରକ୍ଷିତ ଜଙ୍ଗଲଠାରେ ନଗର ବନ ଉଦ୍ୟାନକୁ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଓ ଲକ୍ଷ୍ୟପତି ଦିଦିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ରଘୁନାଥ ଜଗଦଳା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଗୁଣାତ୍ମକ ସର୍ବସ୍ପର୍ଶୀ ସ୍ୱାସ୍ଥ୍ୟସେବା ପ୍ରଦାନ ସହ ଜନସାଧାରଣଙ୍କୁ ସୁସ୍ଥ ଓ ସମୃଦ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଫୁଲବାଣୀଠାରେ 100 ଆସନ ବିଶିଷ୍ଟ ମେଡିକାଲ କଲେଜ ଓ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦ୍ଘାଟନ କରି ଶ୍ରୀ ମାଝୀ କହିଛନ୍ତି, ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଦିଗରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କନ୍ଧମାଳ ଜିଲ୍ଲା ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନସାଧାରଣ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ 750 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ, ବିଦ୍ୟାଳୟ ଭିତ୍ତିଭୂମି, ପର୍ଯ୍ୟଟନ କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ମିଶନ ଶକ୍ତି ବଜାର ଆଦି ରହିଛି। ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତିକୁ ପାଥେୟ କରି ଗତ 1 ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ 11 ବର୍ଷ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ସରକାରଙ୍କ ପକ୍ଷରୁ ପରିବେଶ ସଂରକ୍ଷଣ ଓ ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
ଗତ 1 ଦଶନ୍ଧି ଧରି ପରିବେଶ ସୁରକ୍ଷା ସହିତ ସମାବେଶୀ ବିକାଶ ହାସଲ ପାଇଁ ଭାରତ ବିକାଶ ରୂପରେଖ ପ୍ରସ୍ତୁତ କରିଛି। ପରିବେଶକୁ ସନ୍ତୁଳିତ କରିବା ପାଇଁ ନଦୀଗୁଡ଼ିକୁ ପୁନର୍ଜୀବିତ କରିବା ସହ ସବୁଜ ଭିତ୍ତିଭୂମି ସ୍ଥାପନ କରି ଦେଶ ପରିବେଶ ସୁରକ୍ଷା ନେଇ ଦୃଢ଼ ପ୍ରତିବଦ୍ଧତା ଦର୍ଶାଇଛି। ବିଶ୍ୱର ସର୍ବବୃହତ ମିଶନ ନମାମି ଗଙ୍ଗା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ସ୍ଥାନୀୟ ଜନସାଧାରଣଙ୍କ ସହ ଜୈବ ବିବିଧତାକୁ ସୁରକ୍ଷା ପ୍ରଦାନ କରାଯାଇ ଜଳର ମାନକୁ ଉନ୍ନତ କରାଯାଇଛି। ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଏବଂ ଗୋବର୍ଦ୍ଧନ ଯୋଜନା ଦ୍ୱାରା ପରିମଳ ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇପାରିଛି। ଗୋବର୍ଦ୍ଧନ ଯୋଜନା ଦ୍ୱାରା ଜୈବ ବର୍ଜ୍ୟକୁ ବାୟୋଗ୍ୟାସ୍ ଏବଂ ଖତରେ ପରିଣତ କରାଯାଇ ସ୍ୱଚ୍ଛତା ଓ ଶକ୍ତି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଛି। ପରିବେଶ ସୁରକ୍ଷା ପାଇଁ ଏକ ପେଡ୍ ମା କେ ନାମ ଅଭିଯାନରେ ଦେଶବ୍ୟାପୀ ରେକର୍ଡ ସଂଖ୍ୟକ 142 କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ଏହା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତରକୁ ହ୍ରାସ କରିବା ସହ ପରିବେଶକୁ ସନ୍ତୁଳିତ କରିବାରେ ସହାୟକ ହେଉଛି। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଭାରତ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛି। ଏସିଆ ମହାଦେଶରେ ସର୍ବାଧିକ 91 ଆର୍ଦ୍ରଭୂମି ଭାରତରେ ରହିଛି। ଦେଶକୁ ସବୁଜ କ୍ଷେତ୍ର ଭାବେ ପରିବର୍ତ୍ତିତ କରିବା ସରକାରଙ୍କ କେବଳ ଏକ ନୀତିଗତ ଅଭିଯାନ ନୁହେଁ, ଏହା ଜନସାଧାରଣଙ୍କ ଅଭିଯାନ, ପୃଥିବୀ ପ୍ରତି ଦାୟିତ୍ୱବୋଧ ଏବଂ ଆଗାମୀ ପିଢ଼ି ପାଇଁ ପ୍ରତିଶ୍ରୁତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ତ୍ୟାଗ ଓ ମାନବ କଲ୍ୟାଣ ଶିକ୍ଷାର ବାର୍ତ୍ତା ନେଇ ମୁସଲମାନ ସମ୍ପ୍ରଦାୟ ଆଜି ପାଳନ କରୁଛନ୍ତି ଧାର୍ମିକ ପର୍ବ ଇଦ୍ ଉଲ୍ ଜୁହା। ଏ ଅବସରରେ ରାଜ୍ୟର ବିଭିନ୍ନ ଇଦ୍ଗାହ ଓ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇଦ୍ ଉଲ୍ ଜୁହା ଉପଲକ୍ଷେ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମୁସଲମାନ ଭାଇ ଭଉଣୀମାନଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟ ନିରାପତ୍ତାର ସୁଦୃଢ଼ୀକରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ ବିଭିନ୍ନ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତର କର୍ଣ୍ଣଭଦ୍ରା ଓ ଅଲଡ଼ାଠାରେ ଅମୃତ ସରୋବର କାର୍ଯ୍ୟର ସମୀକ୍ଷା କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲାସ୍ତରୀୟ କର୍ମଶାଳା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ କଂସା ପିତ୍ତଳ ସୁବିଧା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲା ବିଧାୟକ ରାଘବ ମଲ୍ଲିଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ନେଇ ବାଣିଜ୍ୟ, ପରିବହନ, ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଆଜି ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରତି ରଖିଥିଲେ ତାହା ଜିଲ୍ଲାରେ କିଭଳି କାର୍ଯ୍ୟକାରୀ କରାଯାଇଛି ସେ ନେଇ ଜିଲ୍ଲା ପରିଷଦ ବୈଠକ ଗୃହରେ ସମୀକ୍ଷା କରାଯାଇଛି। ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି। ପବିତ୍ର ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଚମ୍ପକ ଦ୍ୱାଦଶ ନୀତି ଅନୁଷ୍ଠିତ ହେଉଛି। ଗଜପତି ମହାରାଜା ବିବାହ ଠାକୁରଙ୍କୁ ବଡ଼ଦାଣ୍ଡରୁ ପାଛୋଡ଼ି ନେବା ପରେ ଶ୍ରୀନହରରେ ସ୍ୱତନ୍ତ୍ର ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ। ଆଜି ଠାକୁରମାନଙ୍କୁ ଜମେଶ୍ୱର ମନ୍ଦିରରେ ବିଜେ କରାଯିବା ସହ ପଞ୍ଚଗ୍ରାସୀ ନୀତି ସମାପନ କରାଯିବ। ଦେବଗଡ଼ ଜିଲ୍ଲା ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ନେଇ ଆଲୋଚନା କରାଯାଇଛି। ଆସନ୍ତା 12-18 ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋଷ୍ଠୀଗତ ଆଲୋଚନା, ସାଧାରଣ ସଭା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି। ଉଚ୍ଚଶିକ୍ଷା ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସୁରଜ ଲୋକମାନଙ୍କର ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ପାଇଁ ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 15-30 ତାରିଖ ମଧ୍ୟରେ ଏହି ଅଭିଯାନ କରାଯିବା ନେଇ ସ୍ଥିର କରାଯାଇଛି। 32 ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 52 ଗ୍ରାମରେ ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 5,700ରୁ ଉର୍ଦ୍ଧ୍ୱ ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 400 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 1,800ରୁ ଉର୍ଦ୍ଧ୍ୱ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଗତ 24 ଘଣ୍ଟା ମଧ୍ୟରେ 4 ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ରାଜ୍ୟବାସୀଙ୍କୁ ସୁସ୍ଥ ଓ ସମୃଦ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ସୁବର୍ଣ୍ଣପୁର ଏବଂ କନ୍ଧମାଳ ଜିଲ୍ଲାରେ 1,100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପରିବେଶକୁ ସୁରକ୍ଷିତ ରଖିବା ଓ ସମାବେଶୀ ବିକାଶ ହାସଲ ପାଇଁ କେନ୍ଦ୍ର ସରକାର ବିଗତ 11 ବର୍ଷ ଧରି ଜାରି ରଖିଛନ୍ତି ପ୍ରୟାସ। ତ୍ୟାଗ ଓ କଲ୍ୟାଣ ବାର୍ତ୍ତା ନେଇ ମୁସଲମାନ ଧର୍ମାବଲମ୍ବୀମାନେ ଆଜି ପାଳନ କରୁଛନ୍ତି ଧାର୍ମିକ ପର୍ବ ଇଦ୍ ଉଲ୍ ଜୁହା ଏବଂ ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟ ନିରାପତ୍ତାର ସୁଦୃଢ଼ୀକରଣ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।